ആകാശവാണി. ସମ୍ବାଦ ପଢୁଛନ୍ତି ଶୁଭେନ୍ଦୁ କୁମାର ପଣ୍ଡା। ଅଧିକ ସମୀକ୍ଷା ପାଇଁ ଯୁଗ୍ମ ସଂସଦୀୟ କମିଟିକୁ ପଠାଗଲା ୱାକଫ ସଂଶୋଧନ ବିଲ୍ 2024। କେରଳ ଭୂସ୍କଳନ ଅଞ୍ଚଳକୁ ଆସନ୍ତା ଶନିବାର ଗସ୍ତ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ସୀମା ବିବାଦର ଅବସାନ ଲକ୍ଷ୍ୟରେ ଆସନ୍ତାକାଲି ମିଜୋରାମ ଏବଂ ଆସାମ ମଧ୍ୟରେ ଅନୁଷ୍ଠିତ ହେବ ମନ୍ତ୍ରୀସ୍ତରୀୟ ବୈଠକ। ବିଦେଶ ଜେଲ୍ରେ ଥିବା ଭାରତୀୟ ଏବଂ ପ୍ରବାସୀ ଭାରତୀୟଙ୍କ ସୁରକ୍ଷା ଓ ନିରାପତ୍ତାକୁ ସରକାର ଦେଉଛନ୍ତି ପ୍ରାଥମିକତା, କହିଲେ ବୈଦେଶିକ ବ୍ୟାପାର ରାଷ୍ଟ୍ରମନ୍ତ୍ରୀ। ଏବଂ ଅଲମ୍ପିକ୍ସ ହକି ବ୍ରୋଞ୍ଜ ପଦକ ପାଇଁ ଭାରତ ଏବଂ ସ୍ପେନ୍ ମଧ୍ୟରେ ଚାଲିଛି ମୁକାବିଲା। ୱାକଫ ସଂଶୋଧନ ବିଲ୍ 2024କୁ ଯୁଗ୍ମ ସଂସଦୀୟ କମିଟିକୁ ପଠାଇ ଦିଆଯାଇଛି। ଲୋକସଭାରେ ଏହି ବିଲ୍ ଉପସ୍ଥାପନ କରି ସଂଖ୍ୟାଲଘୁ ବ୍ୟାପାର ମନ୍ତ୍ରୀ କିରଣ ରିଜିଜୁ କହିଛନ୍ତି ସରକାର ପ୍ରସ୍ତାବିତ ବିଲ୍ର ଅଧିକ ଅନୁଧ୍ୟାନ ପାଇଁ ପ୍ରସ୍ତୁତ ଅଛନ୍ତି। ଏହି ବିଲ୍କୁ ନେଇ କେନ୍ଦ୍ର ସରକାରଙ୍କ ପାଖରେ ଲୁଚାଇବାକୁ କିଛି ନାହିଁ ବୋଲି ସେ କହିଛନ୍ତି। ଏହା ପୂର୍ବରୁ ଶ୍ରୀ ରିଜିଜୁ କହିଥିଲେ ଏହି ବିଲ୍ ଧାର୍ମିକ ସଂସ୍ଥାର କାର୍ଯ୍ୟରେ ହସ୍ତକ୍ଷେପ କରିବା ପାଇଁ ଉଦ୍ଦିଷ୍ଟ ନୁହେଁ। ମୁସଲମାନ ସମ୍ପ୍ରଦାୟର ବଞ୍ଚିତ ଓ ଗରିବ ବର୍ଗଙ୍କୁ ନ୍ୟାୟ ପ୍ରଦାନ କରିବା ଏହାର ଉଦ୍ଦେଶ୍ୟ ବୋଲି ସେ କହିଛନ୍ତି। ଶ୍ରୀ ରିଜିଜୁ କହିଛନ୍ତି ସଚ୍ଚାର କମିଟି ଏବଂ ପୂର୍ବ ସରକାରଙ୍କ ବିଭିନ୍ନ କମିଟିର ସୁପାରିଶ ଅନୁଯାୟୀ ଏହି ବିଲ୍ ପ୍ରସ୍ତୁତ କରାଯାଇଛି। ସେ କହିଛନ୍ତି ୱାକଫ ବୋର୍ଡଗୁଡ଼ିକୁ ମନମୁଖୀ କାର୍ଯ୍ୟରୁ ଦୂରେଇ ରଖିବା ପାଇଁ ଏହି ନୂତନ ବିଲ୍ରେ ବ୍ୟବସ୍ଥା ରହିଛି। ୱାକଫ ବୋର୍ଡଗୁଡ଼ିକର କାର୍ଯ୍ୟଶୈଳୀରେ ସ୍ୱଚ୍ଛତା ଆଣିବା ଏବଂ ମୁସଲମାନ ମହିଳା ଓ ସେହି ସମ୍ପ୍ରଦାୟର ପଛୁଆ ବର୍ଗଙ୍କ ଉପଯୁକ୍ତ ପ୍ରତିନିଧିତ୍ୱ ସୁନିଶ୍ଚିତ କରିବା ପାଇଁ ଅଣାଯାଇଛି। ଶ୍ରୀ ରିଜିଜୁ କହିଛନ୍ତି ୱାକଫ ବୋର୍ଡ ସହ ଜଡ଼ିତ ପ୍ରାୟ 12,000 ମାମଲା ବିଚାରାଧୀନ ରହିଛି ଏବଂ ବିଲ୍ରେ 6 ମାସ ମଧ୍ୟରେ ଏଭଳି ମାମଲାର ସମାଧାନ ପାଇଁ ବ୍ୟବସ୍ଥା କରାଯାଇଛି। ୱାକଫ ବୋର୍ଡ ସମ୍ପତ୍ତିରେ ଜବରଦଖଲ ସମ୍ବନ୍ଧୀୟ ସମସ୍ୟା ସମ୍ପର୍କରେ ବର୍ଷକ ମଧ୍ୟରେ ପାଖାପାଖି 200 ଅଭିଯୋଗ ଆସିଥିଲା ବୋଲି ସେ କହିଛନ୍ତି। ସମସ୍ତଙ୍କ ସହ ଉପଯୁକ୍ତ ପରାମର୍ଶ ନ କରି ଏହି ବିଲ୍ ଅଣାଯାଇଛି ବୋଲି ବିରୋଧୀଙ୍କ ଅଭିଯୋଗକୁ ସେ ଖଣ୍ଡନ କରିଛନ୍ତି। ୱାକଫ ବୋର୍ଡ ଟ୍ରିବ୍ୟୁନାଲ୍ରେ ଜଣେ ନ୍ୟାୟିକ ଏବଂ ଜଣେ ବୈଷୟିକ ସଦସ୍ୟ ରହିବେ ବୋଲି ସେ କହିଛନ୍ତି। ଜେଡିୟୁର ରାଜୀବ ରଞ୍ଜନ ସିଂହ ଓରଫ ଲଲନ ସିଂହ ଏହି ବିଲ୍କୁ ସମର୍ଥନ କରି କହିଛନ୍ତି ଏହାଦ୍ୱାରା ୱାକଫ ବୋର୍ଡ କାର୍ଯ୍ୟଶୈଳୀରେ ସ୍ୱଚ୍ଛତା ଆସିପାରିବ। ଏହି ବିଲ୍ ନେଇ ଲୋକଙ୍କୁ ବିରୋଧୀ ଦଳ ବିଭ୍ରାନ୍ତ କରିବାକୁ ଚେଷ୍ଟା କରୁଛନ୍ତି ବୋଲି ସେ କହିଛନ୍ତି। ତେଲୁଗୁଦେଶମ ପାର୍ଟିର ଜିଏମ୍ ହରିଶ ବାଲଯୋଗୀ କହିଛନ୍ତି ଯଦି ୱାକଫ ବୋର୍ଡ ସହ ଜଡ଼ିତ କ୍ଷମତାର ଦୁରୁପଯୋଗ କରାଯାଏ ତେବେ ସ୍ୱଚ୍ଛତା ବଜାୟ ରଖିବା ପାଇଁ ସଂଶୋଧନ ଅଣାଯିବା ଜରୁରୀ। ୱାକଫ ସଂଶୋଧନ ବିଲ୍ 2024ର ଉଦ୍ଦେଶ୍ୟ ହେଉଛି ପ୍ରଚଳିତ ଆଇନରେ ଥିବା ତ୍ରୁଟିକୁ ଦୂର କରିବା ଏବଂ ୱାକଫ ସମ୍ପତ୍ତିର ସୁପରିଚାଳନା ଦକ୍ଷତା ବୃଦ୍ଧି କରିବା। ଏହି ବିଲ୍ ମୁସଲିମ୍ ୱାକଫ ଆଇନ 1923 ବଦଳରେ କାର୍ଯ୍ୟକାରୀ ହେବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କେରଳର ୱାୟନାଡ ଭୂସ୍କଳନ ଅଞ୍ଚଳକୁ ଆସନ୍ତା ଶନିବାର ଦିନ ଗସ୍ତ କରିବେ। ପ୍ରଧାନମନ୍ତ୍ରୀଙ୍କ ଗସ୍ତକୁ ଦୃଷ୍ଟିରେ ରଖି କନ୍ନୁର ଏବଂ ୱାୟନାଡରେ ବ୍ୟାପକ ପ୍ରସ୍ତୁତି କରାଯିବା ସହ ସୁରକ୍ଷା ବ୍ୟବସ୍ଥା ସମ୍ପର୍କିତ ବୈଠକମାନ ଅନୁଷ୍ଠିତ ହୋଇଛି। ପ୍ରଧାନମନ୍ତ୍ରୀ ଆସନ୍ତା 10 ତାରିଖ ଶନିବାର ପୂର୍ବାହ୍ନ 11:00 ନୂଆଦିଲ୍ଲୀରୁ ଯାଇ କନ୍ନୁର ବିମାନ ବନ୍ଦରରେ ପହଞ୍ଚିବେ। ସେଠାରୁ ସେ ହେଲିକପ୍ଟର ଯୋଗେ ୱାୟନାଡ କଲପଟ୍ଟା ଯିବେ। କଲପଟ୍ଟା ଭୂସ୍କଳନ ପ୍ରଭାବିତ ଅଞ୍ଚଳକୁ ଆକାଶମାର୍ଗରୁ ଅନୁଧ୍ୟାନ କରିବା ପରେ ସନ୍ଧ୍ୟାରେ ପ୍ରଧାନମନ୍ତ୍ରୀ ନୂଆଦିଲ୍ଲୀ ପ୍ରତ୍ୟାବର୍ତ୍ତନ କରିବାର କାର୍ଯ୍ୟସୂଚୀ ରହିଛି। ଇତିମଧ୍ୟରେ ଉଦ୍ଧାର ଏବଂ ରିଲିଫ୍ କାର୍ଯ୍ୟରେ ନିୟୋଜିତ ଥିବା କେରଳ ଓ କର୍ଣ୍ଣାଟକ ୟୁନିଟ୍ର ପ୍ରାୟ 500 ଯବାନଙ୍କୁ ୱାୟନାଡରୁ ଫେରାଇ ଅଣାଯାଇଛି। ନବନିର୍ମିତ ବେଲି ବ୍ରିଜ୍କୁ ମଜବୁତ କରିବା ଲକ୍ଷ୍ୟରେ ଆଉ କିଛିଦିନ ଲାଗି ଏକ ଦଳ ସହ ହେଲିକପ୍ଟର ସର୍ଚ୍ଚ ଟିମ୍ ୱାୟନାଡରେ ରହି ସ୍ଥିତିର ଅନୁଧ୍ୟାନ କରିବେ। କେରଳ ମନ୍ତ୍ରିମଣ୍ଡଳର ସଦସ୍ୟ ପିଏମ୍ ମହମ୍ମଦ ରିଆଜ, ଏକେ ଶଶୀନ୍ଦ୍ରନ୍ ଏବଂ ୱାୟନାଡ ଜିଲ୍ଲାପାଳ ପ୍ରମୁଖ ଭୂସ୍କଳନରେ ମୁତୟନ ଥିବା ସେନାଙ୍କୁ ଭବ୍ୟ ସମ୍ଭର୍ଦ୍ଧନା ଦେଇ ବିଦାୟ ଦେଇଛନ୍ତି। ରାଜ୍ୟ ସରକାର ଗତ 9 ଦିନ ଧରି ଚାଲିଥିବା ଉଦ୍ଧାର କାର୍ଯ୍ୟ ପାଇଁ ନିୟୋଜିତ ସ୍ଥାନୀୟ ଲୋକ ଏବଂ ଯବାନଙ୍କୁ କୃତଜ୍ଞତା ଜଣାଇଛନ୍ତି। ନ୍ୟୁଜିଲାଣ୍ଡର ୱେଲିଂଟନ୍ ସ୍ଥିତ ସରକାରୀ ଭବନରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ସମ୍ମାନାର୍ଥେ ଗଭର୍ଣ୍ଣର ଜେନେରାଲ୍ ଡେମ୍ ସିଣ୍ଡି କିର ଏକ ନୈଶ ଭୋଜିର ଆୟୋଜନ କରିଥିଲେ। ଏହି ଅବସରରେ ନ୍ୟୁଜିଲାଣ୍ଡ ପ୍ରଧାନମନ୍ତ୍ରୀ ଖ୍ରୀଷ୍ଟମ୍ପେର୍ ଲୁକ୍ସନ୍, ମନ୍ତ୍ରୀ ପରିଷଦର ବରିଷ୍ଠ ସଦସ୍ୟ, ଭାରତ ସରକାରଙ୍କ ରାଷ୍ଟ୍ରମନ୍ତ୍ରୀ ଜର୍ଜ କୁରିଆନ୍, ଲୋକସଭା ସଦସ୍ୟ ଯୁଗଳ କିଶୋର ଶର୍ମା ଓ ସୌମିତ୍ର ଖାନ୍, ଭାରତୀୟ ପ୍ରତିନିଧି ମଣ୍ଡଳୀର ଅନ୍ୟ ସଦସ୍ୟ ଏବଂ ନ୍ୟୁଜିଲାଣ୍ଡରେ ଥିବା ଭାରତୀୟ ସମ୍ପ୍ରଦାୟର ସଦସ୍ୟମାନେ ଉପସ୍ଥିତ ଥିଲେ। ୱାକଫ ମିଜୋରାମ ଏବଂ ଆସାମ ମଧ୍ୟରେ ଲାଗି ରହିଥିବା ସୀମା ବିବାଦର ଅବସାନ ସମ୍ପର୍କରେ ଆସନ୍ତାକାଲି ଦୁଇ ରାଜ୍ୟର ମନ୍ତ୍ରୀସ୍ତରୀୟ ବୈଠକ ଅନୁଷ୍ଠିତ ହେବ। ମିଜୋରାମ ଗୃହ ବିଭାଗ ଏ ସମ୍ପର୍କିତ ସୂଚନା ଦେଇ କହିଛି, ଆସନ୍ତାକାଲି ଅପରାହ୍ନରେ ଆଇଜଲ୍ସ୍ଥିତ ରାଜ୍ୟ ଅତିଥି ଭବନରେ ଏହି ଆଲୋଚନା ବୈଠକ ଅନୁଷ୍ଠିତ ହେବ। ମିଜୋରାମର ଗୃହମନ୍ତ୍ରୀ କେ ସବଡଙ୍ଗା ଏବଂ ଆସାମର ସୀମା ସୁରକ୍ଷା ଓ ବିକାଶ ମନ୍ତ୍ରୀ ଅତୁଲ ବୋରା ନିଜ ନିଜ ରାଜ୍ୟ ପ୍ରତିନିଧିମଣ୍ଡଳୀର ନେତୃତ୍ୱ ନେବେ। ଆଲୋଚନା ବୈଠକ ପରେ ଦୁଇ ରାଜ୍ୟର ପ୍ରତିନିଧିମଣ୍ଡଳୀ ପକ୍ଷରୁ ଗଣମାଧ୍ୟମକୁ ମିଳିତ ସୂଚନା ପ୍ରଦାନ କରାଯିବ। ଜୋରାମ ପିପୁଲ୍ସ ମୁଭ୍ମେଣ୍ଟର ମୁଖ୍ୟ ଲାଲ୍ ଦୁହାମା ଗତ ଡିସେମ୍ବର ମାସରେ ମିଜୋରାମର ମୁଖ୍ୟମନ୍ତ୍ରୀ ଦାୟିତ୍ୱ ଗ୍ରହଣ କରିବା ପରେ ପ୍ରଥମଥର ପାଇଁ ଦୁଇ ଉତ୍ତର ପୂର୍ବାଞ୍ଚଳ ରାଜ୍ୟ ମଧ୍ୟରେ ଏହି ବୈଠକ ଅନୁଷ୍ଠିତ ହେବ। ବିଦେଶ ଜେଲ୍ରେ ଥିବା ଭାରତୀୟଙ୍କ ସମେତ ପ୍ରବାସୀ ଭାରତୀୟଙ୍କ ସୁରକ୍ଷା ନିରାପତ୍ତାକୁ ସର୍ବାଧିକ ପ୍ରାଥମିକତା ଦିଆଯାଉଛି ବୋଲି ସରକାର କହିଛନ୍ତି। ବୈଦେଶିକ ବ୍ୟାପାର ରାଷ୍ଟ୍ରମନ୍ତ୍ରୀ କୃତିବର୍ଦ୍ଧନ ସିଂହ ରାଜ୍ୟସଭାରେ ଏକ ପ୍ରଶ୍ନର ଲିଖିତ ଉତ୍ତରରେ କହିଛନ୍ତି, ବିଚାରାଧୀନ କଏଦୀଙ୍କ ସମେତ 9728 ଭାରତୀୟ କଏଦୀ ଏବେ ବିଦେଶୀ ଜେଲ୍ରେ ଅଛନ୍ତି। ସର୍ବାଧିକ 2594 ଜଣ ସାଉଦି ଆରବର ଜେଲ୍ରେ ଥିବାବେଳେ 2308 ଜଣ ସଂଯୁକ୍ତ ଆରବ ଏମିରେଟ୍ସରେ ଅଛନ୍ତି। ନେପାଳର ଜେଲ୍ରେ 1282 ଜଣ ଭାରତୀୟ ଅଛନ୍ତି ବୋଲି ସେ ସୂଚନା ଦେଇଛନ୍ତି। ତଥ୍ୟ ଅନୁଯାୟୀ ବିଦେଶରେ ଗତ 10 ବର୍ଷ ମଧ୍ୟରେ ପ୍ରାୟ 125 ଜଣ ଭାରତୀୟ ନାଗରିକଙ୍କୁ ମୃତ୍ୟୁଦଣ୍ଡାଦେଶ କିମ୍ବା ଆଜୀବନ କାରାଦଣ୍ଡରେ ଦଣ୍ଡିତ କରାଯାଇଛି। ସେମାନଙ୍କ ମଧ୍ୟରେ କାନାଡାରେ 23 ଜଣ, ଚୀନ୍ରେ 17 ଜଣ, କତାରରେ 14 ଜଣ ଏବଂ ସାଉଦି ଆରବରେ 13 ଜଣ ଅନ୍ତର୍ଭୁକ୍ତ। ବାଂଲାଦେଶ ପରିସ୍ଥିତି ନେଇ ବୈଦେଶିକ ବ୍ୟାପାର ମନ୍ତ୍ରୀ ଡକ୍ଟର ଏସ୍ ଜୟଶଙ୍କର ଇଂଲଣ୍ଡର ବୈଦେଶିକ ମନ୍ତ୍ରୀ ଡେଭିଡ୍ ଲାମିଙ୍କ ସହ ଆଜି ଆଲୋଚନା କରିଛନ୍ତି। ସାମାଜିକ ଗଣମାଧ୍ୟମରେ ପୋଷ୍ଟ କରି ଡକ୍ଟର ଜୟଶଙ୍କର କହିଛନ୍ତି, ଟେଲିଫୋନ୍ ମାଧ୍ୟମରେ ହୋଇଥିବା ଏହି ଆଲୋଚନାରେ ବାଂଲାଦେଶ ଏବଂ ପଶ୍ଚିମ ଏସିଆ ପରିସ୍ଥିତି ଉପରେ ମତ ବିନିମୟ ହୋଇଛି। ବାଂଲାଦେଶର ରାଜଧାନୀ ଢାକାରେ ଅବସ୍ଥାପିତ ଭାରତର ଉଚ୍ଚାୟୁକ୍ତ ଏବଂ ତାଙ୍କ କାର୍ଯ୍ୟାଳୟର ସହଯୋଗୀ ସେଠାକାର ଭାରତୀୟ ନାଗରିକଙ୍କ ସହ ନିରନ୍ତର ଯୋଗାଯୋଗରେ ଅଛନ୍ତି। ଦେଶକୁ ପ୍ରତ୍ୟାବର୍ତ୍ତନ କରିବାକୁ ଚାହୁଁଥିବା ଭାରତୀୟ ନାଗରିକଙ୍କୁ ସମସ୍ତ ପ୍ରକାର ସହଯୋଗ ପ୍ରଦାନ କରାଯାଉଛି ବୋଲି ବୈଦେଶିକ ମନ୍ତ୍ରଣାଳୟର ମୁଖପାତ୍ର ରଣଧୀର ଜୟସ୍ୱାଲ କହିଛନ୍ତି। ନୂଆଦିଲ୍ଲୀଠାରେ ଆଜି ଗଣମାଧ୍ୟମକୁ ସୂଚନା ଦେଇ ସେ କହିଛନ୍ତି, ଏବେ ମଧ୍ୟ ବାଂଲାଦେଶରେ 9000 ଛାତ୍ରଛାତ୍ରୀଙ୍କୁ ମିଶାଇ 19000 ଭାରତୀୟ ଅଛନ୍ତି। ଉଚ୍ଚାୟୁକ୍ତଙ୍କ କାର୍ଯ୍ୟାଳୟ ମାଧ୍ୟମରେ ସେମାନଙ୍କ ସହ ଯୋଗାଯୋଗ ରକ୍ଷା କରାଯାଇ ସୁରକ୍ଷିତ ପ୍ରତ୍ୟାବର୍ତ୍ତନର ସମସ୍ତ ପଦକ୍ଷେପ ନିଆଯାଉଛି ବୋଲି ସେ କହିଛନ୍ତି। ବାଂଲାଦେଶରେ ଖୁବ୍ ଶୀଘ୍ର ସ୍ୱାଭାବିକ ଅବସ୍ଥା ଫେରିବ ବୋଲି ସେ ଆଶା ପ୍ରକାଶ କରିଛନ୍ତି। କେନ୍ଦ୍ର ସରକାର ପରିସ୍ଥିତି ଉପରେ ତୀକ୍ଷ୍ଣ ନଜର ରଖିଛନ୍ତି। ସେଠାରେ ବସବାସ କରୁଥିବା ସଂଖ୍ୟାଲଘୁଙ୍କର ପରିସ୍ଥିତି ଉପରେ ମଧ୍ୟ ନଜର ରଖାଯାଇଛି ବୋଲି ଶ୍ରୀ ଜୟସ୍ୱାଲ ସ୍ୱଷ୍ଟ କରିଛନ୍ତି। ସଂଖ୍ୟାଲଘୁଙ୍କ ସୁରକ୍ଷା ପାଇଁ ବିହିତ ପଦକ୍ଷେପ ଗ୍ରହଣ କରାଯାଉଛି ବୋଲି ସେ କହିଛନ୍ତି। ଏଥର କିଛି ଖବର ପ୍ୟାରିସ୍ ଅଲମ୍ପିକ୍ ସମ୍ପର୍କରେ। ପ୍ୟାରିସ୍ ଅଲମ୍ପିକ୍ସରେ ଭାରତୀୟ କୁସ୍ତି ଯୋଦ୍ଧା ଅମନ ସେହରାବତ ସେମିଫାଇନାଲ୍ରେ ପ୍ରବେଶ କରିଛନ୍ତି। 57 କିଲୋ ବର୍ଗରେ ଆଲବାନିଆର ଜେଲିମ୍ ଖାନ୍ ଆକାବର୍ଗଙ୍କୁ 12 ପଏଣ୍ଟରେ ପରାସ୍ତ କରିଛନ୍ତି। ସେହିପରି ବ୍ରୋଞ୍ଜ ପଦକ ପାଇଁ ଭାରତୀୟ ପୁରୁଷ ହକି ଦଳ ସ୍ୱେନ୍ ସହିତ ମ୍ୟାଚ୍ ଖେଳୁଛି। ସମ୍ବାଦ ପ୍ରସ୍ତୁତ ହେବା ବେଳକୁ ଭାରତ 2-1 ଗୋଲ୍ରେ ଆଗୁଆ ରହିଥିଲା। ଅଲମ୍ପିକ୍ସ ଚମ୍ପିୟନ ନୀରଜ ଚୋପ୍ରା ଜାଭେଲିନ୍ ଥ୍ରୋରେ ଆଜି ଭାରତୀୟ ସମୟ ରାତି 11:55ରେ ଫାଇନାଲ୍ ମ୍ୟାଚ୍ ଖେଳିବେ। 100 ମିଟର ମହିଳା ବାଧା ଦୌଡ଼ ପ୍ରତିଯୋଗିତାରେ ଜ୍ୟୋତି ଏରାଜି କ୍ୱାର୍ଟର ଫାଇନାଲ୍ରେ ଚତୁର୍ଥ ସ୍ଥାନ ହାସଲ କରି ପ୍ରତିଯୋଗିତାରୁ ବାଦ୍ ପଡ଼ିଛନ୍ତି। ଭାରତୀୟ ବାୟୁଯାନ ବିଧେୟକ 2024 ଆଜି ଲୋକସଭାରେ ଆଗତ ହୋଇଛି। ଏହି ବିଲ୍କୁ ଆଗତ କରି ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ କିଞ୍ଜାରାପୁ ରାମମୋହନ ନାଇଡୁ କହିଛନ୍ତି, 1934 ଏୟାରକ୍ରାଫ୍ଟ ଆକ୍ଟ ପ୍ରଣୀତ ହୋଇଥିଲା। ଇତିମଧ୍ୟରେ ଏଥିରେ ବହୁବାର ସଂଶୋଧନ ହୋଇସାରିଛି। ବାରମ୍ଭାର ସଂଶୋଧନ ଫଳରେ ଏହି ଆଇନର କାର୍ଯ୍ୟକାରିତା ନେଇ ଅନେକ ସମୟରେ ପ୍ରତିବନ୍ଧକ ସୃଷ୍ଟି ହୋଇଛି। ଏସବୁକୁ ଦୃଷ୍ଟିରେ ରଖି ଭାରତୀୟ ବାୟୁଯାନ ବିଧେୟକ ଆଗତ କରାଯାଇଛି ବୋଲି ସେ କହିଛନ୍ତି। ଅଧିକ ସମୀକ୍ଷା ପାଇଁ ଯୁଗ୍ମ ସଂସଦୀୟ କମିଟିକୁ ପଠାଗଲା ୱାକଫ୍ ସଂଶୋଧନ ବିଲ୍ 2024। କେରଳ ଭୂସ୍କଳନ ଅଞ୍ଚଳକୁ ଆସନ୍ତା ଶନିବାର ଗସ୍ତ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ସୀମା ବିବାଦର ଅବସାନ ଲକ୍ଷ୍ୟରେ ଆସନ୍ତାକାଲି ମିଜୋରାମ ଏବଂ ଆସାମ ମଧ୍ୟରେ ଅନୁଷ୍ଠିତ ହେବ ମନ୍ତ୍ରୀସ୍ତରୀୟ ବୈଠକ। ବିଦେଶ ଜେଲ୍ରେ ଥିବା ଭାରତୀୟ ଏବଂ ପ୍ରବାସୀ ଭାରତୀୟଙ୍କ ସୁରକ୍ଷା ଓ ନିରାପତ୍ତାକୁ ସରକାର ଦେଉଛନ୍ତି ପ୍ରାଥମିକତା କହିଲେ ବୈଦେଶିକ ବ୍ୟାପାର ରାଷ୍ଟ୍ରମନ୍ତ୍ରୀ। ଏବଂ ଅଲମ୍ପିକ୍ସ ହକି ବ୍ରୋଞ୍ଜ ପଦକ ପାଇଁ ଭାରତ ଏବଂ ସ୍ପେନ୍ ମଧ୍ୟରେ ଚାଲିଛି ମୁକାବିଲା। ସମ୍ବାଦ ଶେଷ ହେଲା।